ଯୀଶୁ କଷ୍ଟ ଦେଲେ। ଯୀଶୁ ବହୁତେ ଆଶ୍ଚର୍ଯ୍ୟ କାମ କରିଲେ ଆର୍ ବହୁତେ ଆଦମୀ ଭଲ ବାସେ। ଓହା ରାସ୍ତା ଚାଲିବାର ଖାତୁର ପାଛୁ ଲାଗିଲେ ବହୁତ ଆଦମୀ। ଯୀଶୁରେ ବହୁତ ମାୟାରୁ ଯୀଶୁ ବହୁତ ଆଦମୀ ଭଲ କରିଲେ ଆର୍ ଈଶ୍ୱର ନିକେ ବହୁତ ଶିକ୍ଷା ଦେ। ଯୀଶୁ ଆସିଲେ ପାପୀ ଆଦମୀ ବାଚାର ଖାତୁର। ଯୀଶୁ ଯଖନ ଖରାପ ଆଦମୀ ସବ ପାପୀ କହିଲେ ଉସାମୀ ଯୀଶୁ ଘିନଲ ହେ। ଯୀଶୁ ଯେ ଈଶ୍ୱର ବେଟାର ହେ ଏ କଥା ବଡ଼ ନେତା ସବ ମାନିନିଆକ ନାଇ ପାରିଲେ, ବରଂ ଯୀଶୁ ଧୈକେ ମାରିଲ ହେ। ଯୀଶୁର ମୁଣ୍ଡ କାଣ୍ଟର ମୁକୁଟ ପିନ୍ଧଲେ, ଓହାର ମୁହଁର ଉପର ଥୁକ ଫେକିଲ ହେ ଆର୍ ଯୀଶୁ ନିକେ ତାମାସା କରିଲେ। କିନ୍ତୁ ଯୀଶୁ ସ୍ୱାମୀ କୁଛ ନାଇ କହିଲେ ଆର୍ ଯୀଶୁ ଜାନେ ସବ ଘଟନା ଓହାର ଉପର ଘଟତ। ଖରାପ ଆଦମୀ ସବ ଯୀଶୁ ମରିଆ ଖାତୁର ଯୀଶୁ ନିଜେ ଅଧିକାର ଦେଲେ। ଯୀଶୁ ମରିଆ କିସିଲେ ଆର୍ ମରିକେ ସଭ୍ୟ ଆଦମୀ ପାପର ହାତଲେ ବଚେଇଲେ। ଯୀଶୁ ମରିଲେ। ଏହାର ପର ଏକ କାଠର କୃଷକେ ଯୀଶୁ ଟାଙ୍ଗିକେ ରଖିଲେ ଆର୍ ଯେତେ ଘଣ୍ଟା ନାଇ ମରିଲେ ତେତେ ଘଣ୍ଟା କୃଷକ ଉପର ଯୀଶୁ ରଖିଲେ। ଯୀଶୁ ସଙ୍ଗତକେ ଆର ଦୁଗ ଅଡିମୁକ କୃଷକ ଦିଲେ। ତখনকার ଦିନ ଆଦମୀ ସବ ଏମିତି କୃଷକ ଦିଦେ, ଲେକିନ ଯୀଶୁ କୋନ ଦୋଷ ନାଇ କରିଲେ। ମେ ସଭ୍ୟ ଆଦମୀ ପାପର ଦେନା ଶୋଧ କରିଲେ। ଆମତି ସବକୋ ପାପ କରିଛି ଆର୍ ପାପର ଖାତୁର ଆମତି ମରିବାର ଉଚିତ, କିନ୍ତୁ ଆମତି ଶାସ୍ତି ଯୀଶୁ ନିଜେ ନିନ ହଚେ। ଯଦି ଆମତି ପାପ ସ୍ୱୀକାର କହିକେ ଯୀଶୁର ନା କ୍ଷମା ମାଙ୍ଗେ, ତେବେ ଯୀଶୁ ଆମତି କ୍ଷମା କରତ। ଯୀଶୁ ବିଶ୍ୱାସ କର ପାପର ହାତଲେ ବଚି ଯେବି। ଯୀଶୁ ବଚିକେ ଉଠିଲେ। ଯୀଶୁର ଦୁଶ୍ମନ ସବ ଯୀଶୁ ଶେଷ କଇଦିଆ ଖୋଜିଲେ, କିନ୍ତୁ ସ୍ୱାମୀ ଏମିତି କରିବା ନାଇ ପାରିଲେ। ଯୀଶୁ କୃଷକ ମରିବାର ପର ଯୀଶୁର ଦୋସ୍ତ ସବ ଯୀଶୁ ନିକେ ଏକ ଗୁହାତକେ କବର ଦେଲେ। ଗୁହାର ମୋହର ଉପରକେ ଏକ ବଡ଼ ଏକ ପଥର ଦିକେ କବର ମୁହଁ ବନ୍ଦ କରିଦେଲେ। କିନ୍ତୁ ଯୀଶୁ ତିନି ଦିନ ପର ଫିନ୍ ବଚିକେ ଉଠିଲେ। କିଛୁ ଜାଣିନି ରେ ଓ ସ୍ୱାମୀ ମିଲିକେ ଯୀଶୁ ଦେଖିବା ଆସିଲେ ଆର୍ ଏସିକେ ଦେଖିଗ ଯୀଶୁ ନାଇ ଛଏ, ଯୀଶୁ ଚେଲ ଗଛେ। ଦୁଗ ସ୍ୱର୍ଗଦୂତ ମାନେ ଈଶ୍ୱର ଆଦମୀ ଏସିକେ କହିଗ ଯୀଶୁ ବଚିକେ ଉଠେଛଏ। ଓ ସ୍ୱାମୀ କହିଗ ଯୀଶୁ ଇହା ନାଇ ଛଏ। ଯୀଶୁ ଯଖନ ବଚିକେ ଉଠିଲେ ଯୀଶୁ ପ୍ରମାଣ କହିଗ ଯେ ଯୀଶୁ ଈଶ୍ୱର ଛଏ। ଯୀଶୁ ଆଜ ଜିନ୍ଦା ଛଏ ଆର୍ ସାରା ଜୀବନ ଜିନ୍ଦା ରହିତ। ଯୀଶୁର କ୍ଷମତା ସୈତାନଲେ ବହୁତ ବେଶି ଛଏ। ଥମାର ବିଶ୍ୱାସ। ଯୀଶୁ ଯଖନ ବଚିକେ ଉଠିଲେ ଓହାର ଦୋସ୍ତ ବହୁତେ ଆଦମୀ ସବ ଯୀଶୁ ଦେଖିଲେ। ଓହାର ସଙ୍ଗତ ବତିଆଇଲ ହେ ଖାଇଲ ହେ। ଯୀଶୁର ଏକ ଦୋସ୍ତ ରେ ଓହାର ନାମ ହେ ଥମା। ଯୀଶୁ ଯେ ବଚିକେ ଉଠଛେ ଇ କଥା ମେ ବିଶ୍ୱାସ ନାଇଁ କରେ। ଥମା କହିଲେ ଯତ ଘଣ୍ଟା ଆମେ ଯୀଶୁର ହାତ ଲେହୁ ଦାଗ ନା ଦେଖବ ତତ ଘଣ୍ଟା ଆମେ ବିଶ୍ୱାସ ନାଇଁ କରବ। ଫଟୁ ଦେଖିଛି ଯେ ଯୀଶୁ ନିଜର ହାତର ଲେହୁ ଦାଗ ଥମାକ ଦେଖଛେ। ତାରପର ଥମାର ଆର କୋନ ସନ୍ଦେହ ନାଇଁ ରହିଗ, ମେ ବିଶ୍ୱାସ କରିଗ ଯେ ଯୀଶୁ ଜିନ୍ଦା ହେକେ ଉଠେଛେ। ପରେ ଯୀଶୁ ସାମ୍ରାଜ୍ୟକେ ପୋଡ଼ିକେ କହିଲେ ପ୍ରଭୁ ହମାର ଈଶ୍ୱର ହମାର। ଯୀଶୁ ସ୍ୱର୍ଗତ ଗଲେ। ଯୀଶୁ ବଚିକେ ଉଠିବାର ପର ଯୀଶୁ ଚାଳିଶ ଦିନ ଧରିକେ ବହୁତ ଆଦମୀ ଦେଖା ଦେଲେ। ବହୁତ ଆଦମୀ ଯୀଶୁ ବଚିବାକୁ ଦେଖିଲେ। ତାରପର ଯୀଶୁ ସ୍ୱର୍ଗତ ଯିବାର ଖାତୁର ରେଡି ହେଲେ। ଯୀଶୁ ଯେ କାମ କରିବାକୁ ଆସିଲେ ସେ ସବ କାମ ଶେଷ କରିଲେ। ଯୀଶୁ ଓହାର ଦୋସ୍ତିକ ସବ ଏ କଥା କହିବାର ଖାତୁର କହିଲେ। ଯୀଶୁର ସବ ଦୋସ୍ତିର ସାମ୍ନ ଯୀଶୁ ଏ ଦୁନିଆ ଛୋଡ଼ିକେ ଚେଲ ଗଲେ ସ୍ୱର୍ଗତକେ। ପରେ ଯୀଶୁ ଯାର ପରେ ସ୍ୱର୍ଗଲେ ଦୂତ ନାମ୍ଭିକେ କହିଗ ଯେମିତି ଯୀଶୁ ସ୍ୱର୍ଗତ ଗୟଗ ଠିକ ଉହେମତି ସ୍ୱର୍ଗଲେ ଯୀଶୁ ନାମ୍ଭିକେ ଆସ୍ତ ଯେତେ ଦିନ ଯୀଶୁ ଦୁନିଆ ନାମ୍ଭିକେ ନା ଆସ୍ତ ତେତେ ଦିନ ଯୀଶୁ ସ୍ୱର୍ଗତ ରହିତ ଆର୍ ଯୀଶୁ ଏକ ଯଜ୍ଞ ରେଡ଼ି କରିଛେ ହମତିର ଖାତୁର ଯେସବ ଆଦମୀ ଯୀଶୁ ଜାଣତ ଓ ସ୍ୱାମୀ ମୁହଁ ରହିତ ତୁଇ କି ଯାର ଖାତୁର ରେଡ଼ି ଛେସ୍ ନା ତୁଇ ରହିଯେବି କ୍ରୁସ ଯୀଶୁ କି କାମେ କ୍ରୁସତ ମରିଲ ହେ ପାପର ଶାସ୍ତିଲେ ପଚାର ଖାତୁର ଯୀଶୁ ମରିଲ ହେ ଯୀଶୁ କଧ୍ୟ ପାପ ନ କରିଲେ କିନ୍ତୁ ଯୀଶୁ ହମତିର ପାପ ନିକେ ନିଜେ ମରିଗ ହମତିକ ବଚେଗ ଈଶ୍ୱର ବହୁତ ଧୂର ଇ ପାପ ହମତିକ ରାଖିଲେ କ୍ରୁସତ ହମତିକ ହରିଟେନ ୟାଦ କରିଛେ ଯେ ଯୀଶୁ ନିଜେ ନିର୍ଦ୍ଦୋଷ ରେ କୋନୋ ପାପ ନ କରିଲେ କିନ୍ତୁ ଯୀଶୁ ହମତିର ପାପର ଦନ ମରିଲେ ଯখন হমতির যীশুর উপর বিশ্বাস করব যীশু হমতি ক্ষমা দিত আর যদি হমতির যীশুক জানি তবে যীশু হমতি ঈশ্বরের বেটা বনাইত দুগ রাস্তা যীশু শিক্ষা দিলে যে দুগ রাস্তা ছয় আর জন্মলে হমতির যে রাস্তা বাছি নিছি উ ছয় মরিয়া রাস্তা হমতির সবকই আদমঠিনালে পাপ পাওছি যীশু কহছে যে হামার রাস্তা চলত ও স্বামী ঈশ্বর ঠিনা যাক পারত যদি কেউ যীশু জানিকে উহাঠিনা এসত তবে ও স্বর্গ যাক পারত যে আদমি যীশু রাস্তা যেত উহার বিচার নাই হতো